ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖୁବ୍ ଶୀଘ୍ର 5,90,000 ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ନୂଆ ରାସନ କାର୍ଡ। ଓଡ଼ିଶା ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ମୂଳ କେନ୍ଦ୍ର କହିଲେ ରାଜ୍ୟପାଳ। ଏନ୍ଟିଏ ପକ୍ଷରୁ ଆସନ୍ତାକାଲି ପ୍ରକାଶ ପାଇବ ଜେଇଇ ମେନ୍ ଦ୍ୱିତୀୟ ସେସନ ପରୀକ୍ଷାଫଳ ଏବଂ ୟୁନେସ୍କୋର ମେମୋରି ଅଫ୍ ଦ ୱାର୍ଲ୍ଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବତ ଗୀତା ଏବଂ ନାଟ୍ୟଶାସ୍ତ୍ର ସ୍ଥାନିତ। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ରାଜ୍ୟର 5,90,000 ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ନୂଆ ରାସନ କାର୍ଡ଼ ବଣ୍ଟନ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆସନ୍ତା 22 ତାରିଖ ସୁଦ୍ଧା ରାସନ କାର୍ଡ଼ ପ୍ରସ୍ତୁତ ରଖିବାକୁ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କାର୍ଡ଼ଗୁଡ଼ିକୁ ବଣ୍ଟନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଯେଉଁମାନେ ବହୁତ ଆଗରୁ ଆପ୍ଲାଏ କରିଥିଲେ ପାଇନଥିଲେ, ସେଇଟାକୁ ଅବିକା ଇନକ୍ୱାରି ଚାଲିଛି। ତାଙ୍କ ଭିତରୁ ଯେଉଁ ଯୋଗ୍ୟ ଅଛନ୍ତି 5,90,000 ସେମାନଙ୍କର ଫାଇନାଲ୍ ହେଇଛି, କାର୍ଡ଼ ଦିଆଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଧେ ଏଇ ଭିତରେ ଦିନ ଭିତରେ ସମୟ ଦେବେ। ମୁଁ ତାଙ୍କୁ ନିବେଦନ କରିଛି ଢେଙ୍କାନାଳରେ ଆସିକରି କାର୍ଡ଼ ବାଣ୍ଟିବା ପାଇଁ, ସେ ଢେଙ୍କାନାଳ ବଣ୍ଟା ହେବ, ପ୍ଲସ୍ ସବୁ ଜିଲ୍ଲାରେ ମଧ୍ୟ ବଣ୍ଟା ହେବ। ଯେତେ ନୂଆ କାର୍ଡ଼ଧାରୀ ତାଙ୍କୁ ଦିଆଯିବ ଏବଂ ଯେଉଁମାନେ ପାଇନାହାନ୍ତି ଗରିବ ଲୋକ ସେମାନେ ବି ଆପ୍ଲାଏ କରନ୍ତୁ।
ସୂଚନାଯୋଗ୍ୟ, ନୂଆ ରାସନ କାର୍ଡ଼ ପାଇବା ପାଇଁ ପ୍ରାୟ 7,00,000 ଆବେଦନକାରୀ ରହିଛନ୍ତି। ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ରାଜ୍ୟବ୍ୟାପୀ ଇ-KYC ପ୍ରକ୍ରିୟା ଜାରି ରହିଛି। ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ମୂଳ କେନ୍ଦ୍ର ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ପୁରୀଠାରେ ଆୟୋଜିତ 3-ଦିନିଆ ସାହିତ୍ୟ ମହୋତ୍ସବକୁ ଆଜି ଉଦ୍ଘାଟନ କରି ଶ୍ରୀ କମ୍ଭମ୍ ପାଟି କହିଛନ୍ତି, ପୁରୀ କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ, ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ କଳାତ୍ମକ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ଏହି ମହୋତ୍ସବ ଭାରତର ସାଂସ୍କୃତିକ ଐତିହ୍ୟ ଓ ପ୍ରଗତିଶୀଳ ଆକାଂକ୍ଷାର ଏକ ଉତ୍ସବ। ଓଡ଼ିଶାର ପରମ୍ପରା, ଐତିହ୍ୟ ସମ୍ପର୍କରେ ଭାରତ ତଥା ଆନ୍ତର୍ଜାତୀୟ ସ୍ତରର ଲେଖକ ଲେଖିକା ଅବଗତ ହେବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗନ୍ ଆଜି ମୁମ୍ବାଇଠାରେ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସର ଆୟୋଜନ ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ୱେବ୍ଏକ୍ସ, ଡିଜିଟାଲ୍ ମିଡିଆ, ନବସୃଜନ ଆଦି ସମ୍ପର୍କରେ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ମୁମ୍ବାଇରେ ଆସନ୍ତା ମାସ 1-4 ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱେବ୍ସର ଆୟୋଜନ କରାଯାଉଛି। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଟ୍ରାଫିକ୍ ପରିଚାଳନା, ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍ ମୁତୟନ, ସିସିଟିଭି ସ୍ଥାପନ ତଥା ରଥଯାତ୍ରା ପରିଚାଳନାରେ ବିଭିନ୍ନ ବିଭାଗର ସେବା ପ୍ରଦାନକୁ ସମନ୍ୱିତ କରିବା ଲକ୍ଷ୍ୟରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ, ପାର୍କିଂ ବ୍ୟବସ୍ଥା, ରଥ ନିର୍ମାଣ ପ୍ରସ୍ତୁତି ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପରେ ଜଙ୍ଗଲ ଜମିର ଚୂଡ଼ାନ୍ତ ମଞ୍ଜୁରୀକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଜଙ୍ଗଲ ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ 26 ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ହୋଇଛି। ଏହାସହ ଜଙ୍ଗଲ ଜମିର ଚୂଡ଼ାନ୍ତ ମଞ୍ଜୁରୀ ଦିଗରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ସମାଧାନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି। ସେହିଭଳି କେନ୍ଦ୍ରୀୟ ଡେପୁଟେସନରେ ଥିବା 1994 ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସନ୍ତୋଷ ଷଡ଼ଙ୍ଗୀଙ୍କୁ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି। ଏଥିସହ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଥିବା ନେଇ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଶ୍ରୀମଦ୍ ଭଗବତ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରି ଅଫ୍ ଦ ୱାର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅନ୍ତର୍ଭୁକ୍ତିକୁ ଭାରତର କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଗୀତା ଓ ନାଟ୍ୟଶାସ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତା ଓ ଚେତନାକୁ ପରିପୁଷ୍ଟ କରି ଆସିବା ସହ ବିଶ୍ୱକୁ ପ୍ରେରଣା ଦେଉଛି। ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ର ବିଶ୍ୱ ଚିନ୍ତନକୁ ପ୍ରେରଣା ଦେଇଛି, ପ୍ରଭାବିତ କରିଛି ଏବଂ ସମୃଦ୍ଧ କରିଛି ବୋଲି ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ୟୁନେସ୍କୋ ମେମୋରି ଅଫ୍ ଦ ୱାର୍ଲ୍ଡ ସମ୍ମାନ ଆମ ପୁରାତନ ବୌଦ୍ଧିକ ଓ କଳାତ୍ମକ ଐତିହ୍ୟର ଏକ ଅତ୍ୟନ୍ତ ମୂଲ୍ୟବାନ ସ୍ୱୀକୃତି ବୋଲି ସେ ମତ ରଖିଛନ୍ତି। ଏହି ଐତିହାସିକ ସଫଳତା ସହିତ ଭାରତ ୟୁନେସ୍କୋ ମେମୋରି ଅଫ୍ ଦ ୱାର୍ଲ୍ଡ ରେଜିଷ୍ଟରରେ 14ଟି ସ୍ଥାନ ଅଧିକାର କରିଛି। ଆଧୁନିକ ଉଦ୍ୟାନ କୃଷି ପ୍ରଣାଳୀ, ଯନ୍ତ୍ରପାତିର ଉପଯୋଗ ଓ ଜଳବାୟୁ ଅନୁକୂଳ କୃଷି ସମ୍ବନ୍ଧରେ ଜ୍ଞାନ ଆହରଣ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର 28 ଜଣ ଚାଷୀ ଓ ଅଧିକାରୀ ମାଲେସିଆ ଗସ୍ତରେ ଯାଉଛନ୍ତି। ଭୁବନେଶ୍ୱର କୃଷକ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମାଲେସିଆ ଗସ୍ତରେ ଯିବା ପୂର୍ବରୁ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପାରମ୍ପରିକ କୃଷି ସହିତ ବୈଜ୍ଞାନିକ ପଦ୍ଧତି ତଥା ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଶିକ୍ଷା ଗ୍ରହଣ ପରାମର୍ଶ ଦେଇଥିଲେ।
ସେଠିକାର କ୍ରପିଂ ପ୍ୟାଟର୍ଣ୍ଣଟାକୁ ଷ୍ଟଡି କରିକରି, ହର୍ଟିକଲଚର ପ୍ୟାଟର୍ଣ୍ଣଟାକୁ ଷ୍ଟଡି କରିକରି, ସେଠୁ ଫେରିକରି ଏଠି କ'ଣ ଆମେ ସେ ଲାଇନ୍ରେ କରିପାରିବା, କେମିତି ଆମେ ଏକ୍ସପୋର୍ଟ କରିପାରିବା, ଏସବୁ ସେଠି ଷ୍ଟଡି କରିକରି ଫେରିବେ ଏବଂ ତାକୁ ଆଗକୁ ନେବା ପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବି କୃଷି ବିଭାଗଙ୍କ ତରଫରୁ ଆମେ ସପୋର୍ଟ କରୁ।
ସୂଚନା ଅନୁସାରେ ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ ଅଧୀନରେ 28 ଜଣ ପ୍ରଶିକ୍ଷଣ ନେବା ପାଇଁ ମାଲେସିଆ ଗସ୍ତରେ ଯାଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆସନ୍ତାକାଲି ଜେଇଇ ମେନ୍ 2025 ଦ୍ୱିତୀୟ ସେସନ୍ର ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ଫଳ ପ୍ରକାଶ କରିବା ପୂର୍ବରୁ ଆଜି ପ୍ରଶ୍ନପତ୍ରର ଉତ୍ତର ପୁସ୍ତିକା ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଜେଇଇ ମେନ୍ .nta.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେବ। ସୁନ୍ଦରଗଡ଼ ଜିଲ୍ଲା ଖଣି ଚୋରି ମାମଲାରେ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ମାମଲାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ନେଇ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୋଲପଟା ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରିଛନ୍ତି। ଶିଶୁର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ପ୍ରତିଟି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ଭାରତୀୟ ଜନତା ପାର୍ଟିର ବିଧାନସଭାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ କେନ୍ଦ୍ର ତଥା ରାଜ୍ୟବାସୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲା ସାନମସି ଗାଁଠାରେ ମହିଳା ବୁଣାକାରମାନଙ୍କ ପାଇଁ ଏକ ମୌଳିକ ବୟନ ତାଲିମ ଶିବିର ଅନୁଷ୍ଠିତ ହେଉଛି। ବୁଣାକାରମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏହି 6 ମାସିଆ ତାଲିମ ଶିବିର ଅନୁଷ୍ଠିତ ହେଉଛି। ତାଲିମ ଅବଧି ମଧ୍ୟରେ ମହିଳାମାନଙ୍କୁ ଦୈନିକ 200 ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ସାଂସ୍କୃତିକ ଐତିହ୍ୟର ବିବିଧତା ଉପରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ରାକୃତିକ ବିପର୍ଯ୍ୟୟ ଓ ସଂଘର୍ଷରେ ବିପଦରେ ଥିବା ଐତିହ୍ୟ ପ୍ରସ୍ତୁତି ଏବଂ ମୁକାବିଲା। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର 1-2 ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ମୁରୁଡ଼ାଠାରେ ସର୍ବାଧିକ 100 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମୟୂରଭଞ୍ଜ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ବିଜୁଳି ଘଡ଼ଘଡ଼ି ଓ ବର୍ଷା ନେଇ କଟକ ଖୋର୍ଦ୍ଧା ସମେତ 18ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ରାଜ୍ୟରେ ଖୁବ୍ ଶୀଘ୍ର 5,90,000 ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ନୂଆ ରାସନ କାର୍ଡ଼। ଓଡ଼ିଶା ସାହିତ୍ୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ମୂଳ କେନ୍ଦ୍ର କହିଲେ ରାଜ୍ୟପାଳ। ଏନ୍ଟିଏ ପକ୍ଷରୁ ଆସନ୍ତାକାଲି ପ୍ରକାଶ ପାଇବ ଜେଇଇ ମେନ୍ ଦ୍ୱିତୀୟ ସେସନ୍ ପରୀକ୍ଷା ଫଳ ଏବଂ ୟୁନେସ୍କୋର ମେମୋରି ଅଫ୍ ଦ ୱାର୍ଲଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବଦ୍ଗୀତା ଏବଂ ନାଟ୍ୟଶାସ୍ତ୍ର ସ୍ଥାନିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।